ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামের শুভেচ্ছা জনাই আজ পথ প্রদর্শিকা কার্যক্রমের অংশীবা নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার হৃদয়স্পর্শী সাক্ষ্য নিমন্তে আমি বিশেষ ধন্যবাদী। প্রভু আপনার আশীর্বাদ করতু, আহরি আত্মীয় জীবনে বর্ধিষ্ণু করতু। তাহলে আসন্তু এই সুযোগে আমি প্রভুঙ্কর বাক্য মধ্যে দিয়ে তাহার স্বর শুণে নিমন্তে যা আসন্তু প্রার্থনা করিবা। প্রিয় পবিত্র প্রভু, আমার সৃষ্টিকর্তা উদ্ধারকর্তা প্রভু, তোমার ধন্যবাদ করুছ এই সুন্দর সময় তোমার জীবন্ত বাক্য তোমার অনুগ্রহ তোমার মঙ্গলদান তোমার আশীর্বাদ প্রভু। আজ তোমার বাক্য মধ্য দিয়ে তুমি আমার সহিত কথা কুহ, প্রত্যেক শ্রোতা আশীর্বাদ কর। আশেষে প্রভু, যে অসুস্থ অনেক প্রভু তুমি সে সুস্থতা দিও, যে পরিবার মধ্যে সমস্যা রয়েছে প্রভু তুমি সেই সমস্যা সমাধান কর। প্রত্যেক তুমি শান্তি আনন্দরে প্রভু তুমি পরিপূর্ণ করে তুমি গৌর মহিমা পাই প্রভু তুমি সুরক্ষা প্রদান কর। এই সমস্ত প্রার্থনা প্রিয় প্রভু যীশু নামে মাগুছু, আমেন। আসন্তু বর্তমান আমি প্রভুঙ্কর বাক্য মধ্যকু যা। আজি আমি এফিসিয় পাঁচ পর্বর চৌদ পদরু আরম্ভ করে কোড়িয়ে পদ পর্যন্ত অধ্যয়ন করা নিমন্তে যা। এখানে মু আপনার স্মরণ করাই দিয়ে যে আমাদের সেই মণ্ডলী রূপক কন্যার আচরণ বিষয় নিয়ে আলোচনা করুছ, যা কি জগৎ মধ্যে খ্রিস্ট বিশ্বাসী মণ্ডলী তাহার নিজের জীবন দ্বারা নিজের কার্য দ্বারা প্রতিফলিত করা উচিত। তবে দেখুন এফিসিয় পাঞ্চ পর্বর চৌদ পদরে লেখা আছে, এণু উক্ত অছি, হে নিদ্রিত জাগ, মৃতমানঙ্ক মধ্যরু উঠ, পুনি খ্রিস্ট তুমকু আলোক প্রদান করিবে। ଏଠାରେ ଆମେ ଏକ ଆଦେଶକୁ ଲକ୍ଷ୍ୟ କରୁଅଛୁ, ଯାହାକି ମନୁଷ୍ୟର ଦୃଷ୍ଟିକୋଣରୁ ନେଇ ଚିନ୍ତା କଲେ ତହିଁର ବାଧ୍ୟ ହେବା ଅତି ଅସମ୍ଭବ। କିପରି ଜଣେ ବ୍ୟକ୍ତି ଆତ୍ମିକ ମୃତ୍ୟୁରୁ ଉଠିଆସିପାରିବ, କେବଳ ଈଶ୍ୱର ତାହା ସାଧନ କରିପାରିବେ। କାରଣ ମନୁଷ୍ୟ ନିଜ ଶକ୍ତିରେ କେବେ ହେଲେ ଆତ୍ମିକ ମୃତ୍ୟୁରୁ ନିଜକୁ ଉଦ୍ଧାର କରିପାରିବ ନାହିଁ। ମୁଁ ଭାବୁଛି ପାଉଲ ଏଠାରେ କହିବାକୁ ଚାହାନ୍ତି, ଯେଉଁ ଖ୍ରୀଷ୍ଟ ବିଶ୍ୱାସୀମାନେ ଆତ୍ମିକ ସଂଜ୍ଞାହୀନ ଅବସ୍ଥାରେ ଅଛନ୍ତି ସେମାନେ ଯେପରି ତହିଁରୁ ଜାଗ୍ରତ ହୁଅନ୍ତି, ଅର୍ଥାତ୍ ଯେଉଁମାନେ ଆତ୍ମିକ ଜୀବନରେ ସୁପ୍ତ ତଥା ନିଦ୍ରିତ ଅଛନ୍ତି ସେମାନେ ଯେପରି ତହିଁରୁ ଜାଗ୍ରତ ହୁଅନ୍ତି, ତାହେଲେ ସେମାନେ ଖ୍ରୀଷ୍ଟଙ୍କ ଆଲୋକରେ ଆଲୋକିତ ହେବେ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନ ଏକ ଆଲୋକର ଜୀବନ, ଯାହା ଅନ୍ଧକାରର ବିଷୟକୁ ଦେଖାଇଦିଏ ଓ ଅନ୍ଧକାରକୁ ଦୂର କରିଦିଏ। ମାତ୍ର ଏହା ଖ୍ରୀଷ୍ଟଙ୍କ ସହାୟତା ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଯେଉଁ ଜୀବନ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥାଏ ସେହି ଜୀବନ ମଧ୍ୟ ଦେଇ ଆଲୋକ ଉଦ୍ଭାସିତ ହୁଏ, ଯେହେତୁ ଖ୍ରୀଷ୍ଟଙ୍କର ଆଲୋକରେ ତାହା ଆଲୋକିତ ହୋଇଥାଏ। ଖ୍ରୀଷ୍ଟଙ୍କର ଜୀବନ ତାହାର ଜୀବନ ମଧ୍ୟ ଦେଇ ପ୍ରତିଫଳିତ ହୋଇଥାଏ। ଖ୍ରୀଷ୍ଟଙ୍କର ଉତ୍ତମତା, ଧାର୍ମିକତା ଓ ସତ୍ୟତା ତାହାର ଜୀବନ ମଧ୍ୟ ଦେଇ ପ୍ରକାଶିତ ହୋଇଥାଏ। କିନ୍ତୁ ଯେଉଁମାନେ ଆତ୍ମିକ ଜୀବନରେ ସୁପ୍ତ ବା ନିଦ୍ରିତ, ସେମାନଙ୍କୁ ଜାଗିବା ପାଇଁ ହେବ ଓ ଖ୍ରୀଷ୍ଟଙ୍କର ଆଲୋକରେ ଆଲୋକିତ ହେବାକୁ ହେବ। ଆପଣ ଜାଣିଥିବେ ଯେ ଚନ୍ଦ୍ରର ନିଜର ଆଲୋକ ନାହିଁ, ମାତ୍ର ସେ ସୂର୍ଯ୍ୟର ଆଲୋକ ଦ୍ୱାରା ଆଲୋକିତ ହୋଇଥାଏ। ଠିକ୍ ସେହିପରି ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆଲୋକିତ ହୋଇଥାଏ ଓ ଅନ୍ୟର ଜୀବନକୁ ପ୍ରଭାବିତ କରିଥାଏ। ଏଫିସିୟ 5:15-17 ପଦ ମଧ୍ୟରେ ଏହିପରି ଲେଖା ଅଛି, ଅତେବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ, ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କ'ଣ ତାହା ବୁଝ। ବିଶ୍ୱାସୀର ଏହି ଜଗତରେ ଏକ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ ନେଇ ଏହା ଆଉ ଏକ ମହାନ ଶିକ୍ଷା। ଏହି ଜଗତରେ ଖ୍ରୀଷ୍ଟ ବିଶ୍ୱାସୀକୁ ଜ୍ଞାନୀ ବା ବୁଦ୍ଧିମାନ ପରି ଆଚରଣ କରିବାକୁ ହେବ, ତାହାକୁ ସୁଯୋଗର ସଦ୍ବ୍ୟବହାର କରିବାକୁ ହେବ। ଈଶ୍ୱରଙ୍କ ନିମନ୍ତେ ବଞ୍ଚିବାର ଗୁରୁତ୍ୱପୂର୍ଣ୍ଣତାକୁ ତାହାର ଜୀବନଯାପନ ବା ଆଚରଣ ଦ୍ୱାରା ପ୍ରକାଶିତ କରିବାକୁ ହେବ। ତାହାକୁ ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ହୋଇ ଜୀବନଯାପନ କରିବାକୁ ହେବ। ରେଳଗାଡ଼ି ଯେପରି ଏକ ରେଳ ଧାରଣା ଉପରେ ଗତି କରେ, ସେହିପରି ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଈଶ୍ୱରଙ୍କ ଇଚ୍ଛାରୂପକ ରେଳ ଧାରଣା ଉପରେ ଚାଲିବାକୁ ହେବ। ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ, ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଆମେ କିପରି ଚାଲିବା? ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଚାଲିବା ଅର୍ଥ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଚାଲିବା। ଈଶ୍ୱର ତାହାଙ୍କର ଇଚ୍ଛା ତାହାଙ୍କର ବାକ୍ୟ ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି। ତାହାର ଖ୍ରୀଷ୍ଟୀୟ ଜୀବନଯାପନ ବା ଆଚରଣ ପ୍ରକାଶ କରେ ଯେ ସେ ଖ୍ରୀଷ୍ଟଙ୍କର, ସେ ସେହି ଉତ୍ତମତା, ଧାର୍ମିକତା ଓ ସତ୍ୟର ପଥରେ ଅଗ୍ରସର ହୁଏ। ଯଦିଓ ସେ ଖ୍ରୀଷ୍ଟଙ୍କର ହୋଇଥାଏ, ମାତ୍ର ତଥାପି ତାହାକୁ ଏହି ଜଗତରେ ଏହିପରି ଭାବେ ଜୀବନଯାପନ କରିବାକୁ ହୁଏ ଯେପରି ସେ ଖ୍ରୀଷ୍ଟଙ୍କର ଆଲୋକ ଅନ୍ୟମାନଙ୍କ ନିକଟରେ ପ୍ରତିଫଳିତ କରିବାକୁ ପାରେ। ଆପଣ ଯଦି ଜଣେ ଡାକ୍ତର, ତାହେଲେ ଆପଣ ନିଜକୁ ଡାକ୍ତର ବୋଲି କହିବା ଆବଶ୍ୟକ ହୁଏ ନାହିଁ, ଆପଣଙ୍କର କାର୍ଯ୍ୟ ଦ୍ୱାରା ହିଁ ଲୋକେ ଆପଣଙ୍କୁ ଡାକ୍ତର ବୋଲି ଚିହ୍ନିପାରିବେ। ସେହିପରି ଆପଣ ଯଦି ଜଣେ ବ୍ୟବସାୟୀ, ତାହେଲେ ଲୋକେ ଆପଣଙ୍କର ବ୍ୟବସାୟ ଦ୍ୱାରା ଆପଣଙ୍କୁ ଚିହ୍ନିପାରିବେ। ଠିକ୍ ସେହିପରି ଖ୍ରୀଷ୍ଟୀୟ ଜୀବନଯାପନ ଦ୍ୱାରା ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଚିହ୍ନଟ କରାଯାଏ। ପ୍ରିୟ ବନ୍ଧୁ, ଏହି ଜଗତରେ ଆପଣ ଯଦି ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ ଓ ଖ୍ରୀଷ୍ଟୀୟ ଆଚରଣ କରନ୍ତି, ତାହେଲେ ଲୋକେ ଆପଣଙ୍କୁ ଚିହ୍ନିପାରିବେ ଓ ଆପଣ ନିଜର ପରିଚୟ ନ ଦେଲେ ମଧ୍ୟ ଆପଣଙ୍କ ଆଚରଣ ତାହା ପ୍ରମାଣିତ କରିଦେବ। ପ୍ରିୟ ବନ୍ଧୁ, ଆଜି ଏହି ଜଗତରେ ଖ୍ରୀଷ୍ଟ ବିଶ୍ୱାସ ହିସାବରେ ଆମେ କି ପ୍ରକାର ଆଚରଣ କରୁଅଛୁ? ଆଜି ଆମମାନଙ୍କର କାର୍ଯ୍ୟକଳାପ କ'ଣ ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀର ପରିଚୟ ଦିଏ ନା ଲୋକେ ସନ୍ଦେହରେ ପଡ଼ନ୍ତି? ଆଜି ଆମମାନଙ୍କର ଆଚରଣ କ'ଣ ଅନ୍ୟର ଜୀବନକୁ ପ୍ରଭାବିତ କରେ ନା ଆମେ ଅନ୍ୟର ଆଚରଣ ଦ୍ୱାରା ପ୍ରଭାବିତ ହେଉ? ଆଜି ଆମମାନଙ୍କର ଆଚାର ବ୍ୟବହାର ଅନ୍ୟର ପ୍ରତିବନ୍ଧକ ସ୍ୱରୂପ ନା ସେମାନଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଏ? ପ୍ରିୟ ବନ୍ଧୁ, ଏହା ହେଉଛି ଅନୁଗ୍ରହର ଯୁଗ ଓ ଏହି ଅନୁଗ୍ରହର ଯୁଗରେ ଈଶ୍ୱର ଆମ ପ୍ରତ୍ୟେକଙ୍କୁ ସୁଯୋଗ ଦିଅନ୍ତି ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କର ମହତ୍ ଅଭିମତକୁ ସଫଳ କରିବା ନିମନ୍ତେ। ଆମେ ଯଦି ସେହି ସୁଯୋଗର ସଦ୍ବ୍ୟବହାର ନ କରୁ, ତାହେଲେ ଆମେ ତହିଁର ଉତ୍ତରଦାୟୀ ହେବା। ତେଣୁ ଆସୁ ସୁଯୋଗର ସଦ୍ବ୍ୟବହାର କରି ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରିବା ନିମନ୍ତେ ଚେଷ୍ଟା କରୁ। ବର୍ତ୍ତମାନ ଆମେ ଏହି ଏଫିସିୟ 5:18-24 ମଧ୍ୟରେ ମଣ୍ଡଳୀର ଅନୁଭୂତି ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା, କାରଣ ପ୍ରତ୍ୟେକ ଖ୍ରୀଷ୍ଟବିଶ୍ୱାସୀ ଏକ ଅନୁଭୂତି ଲାଭ କରିବା ଉଚିତ। ଆସନ୍ତୁ ସେହି ଅନୁଭୂତି କ'ଣ ତାହା ବର୍ତ୍ତମାନ ଲକ୍ଷ୍ୟ କରିବାକୁ ଯିବା। 18-19 ପଦରେ ଏହିପରି ଲେଖା ଅଛି, ଆଉ ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ। ପୁଣି ତୁମମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର। ଦେଖନ୍ତୁ ଲେଖା ଅଛି, ଆଉ ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ। ପ୍ରକୃତରେ ପାଉଲ ଏଠାରେ ଦ୍ରାକ୍ଷାରସ ଉପରେ ପ୍ରଚାର କରୁନାହାନ୍ତି, ମାତ୍ର ସେ ଏଠାରେ ତୁଳନାତ୍ମକ ଭାବେ ଏକ ଭିନ୍ନତା ବା ପାର୍ଥକ୍ୟତା ଦର୍ଶାନ୍ତି। ସେ କହନ୍ତି ଦ୍ରାକ୍ଷାରସରେ ମତ ନ ହୁଅ, କାହିଁକି? ଯେହେତୁ ଏହା ଆପଣଙ୍କୁ ସାମୟିକ ଭାବେ ଉତ୍ତେଜିତ କରିବ ଓ ଏହା ଆପଣଙ୍କର ଶାରୀରିକ କାମନାକୁ ଉଦ୍ରେକ କରାଇବ ଓ ଶେଷରେ ଆପଣଙ୍କୁ ସେହି ବିନାଶରୂପକ ସାଗରରେ ମଗ୍ନ କରାଇବ। ଏହା ଶେଷରେ ଆପଣଙ୍କୁ ଦୁଃଖ ତଥା ନୈରାଶ୍ୟ ମଧ୍ୟରେ ଗତି କରାଇ ଆପଣଙ୍କ ଜୀବନରୁ ସବୁକିଛି ସୁଖ ଶାନ୍ତି ଲୋପ କରିଦେବ। କିନ୍ତୁ ଆଜି ମଧ୍ୟ ଲୋକେ କ୍ଷଣିକ ନିମନ୍ତେ ମନ ମଧ୍ୟରୁ ଦୁଃଖ କିମ୍ବା କୌଣସି ପ୍ରକାର ଯାତନାକୁ ଭୁଲିଯିବା ପାଇଁ ଦ୍ରାକ୍ଷାରସରେ ମତ ହୁଅନ୍ତି, ମାତ୍ର ତାହାର ଶେଷ ପରିଣତି ଅଧିକ ଭୟଙ୍କର ହୁଏ। ସେ ଅଧିକ ଦୁଃଖକ୍ଲେଶର ସମ୍ମୁଖୀନ ହୁଏ, କାରଣ ସେମାନଙ୍କର ଅନ୍ୟ ଉପାୟ ଆଉ କିଛି ନଥାଏ। ମାତ୍ର ଈଶ୍ୱରଙ୍କ ଲୋକମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବାକୁ ଅଛି, ସେମାନେ ଆତ୍ମାରେ ପୂର୍ଣ୍ଣ ହୋଇ ଆନନ୍ଦ କରିବା ଉଚିତ। ଏହା ହିଁ ହେଉଛି ଖ୍ରୀଷ୍ଟ ବିଶ୍ୱାସୀର ଅନୁଭୂତି। ସେ ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ଅନ୍ୟମାନଙ୍କୁ ଉତ୍ସାହିତ କରିବା ଉଚିତ। ତାହାର ଆନନ୍ଦ ଦ୍ରାକ୍ଷାରସରେ ନୁହେଁ, ମାତ୍ର ଆତ୍ମାରେ ହେବା ଉଚିତ, ଅର୍ଥାତ୍ ଈଶ୍ୱରଙ୍କର ଆତ୍ମାରେ ହେବା ଉଚିତ। ତେବେ ଆତ୍ମାରେ ପୂର୍ଣ୍ଣ ହେବାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଧିକୃତ ହେବା ଓ ତାହାଙ୍କର ଆୟତାଧୀନ ହେବା। ସେଥିପାଇଁ ପାଉଲ ଏହି ବିଷୟକୁ ପ୍ରକାଶ କରିବାକୁ ଯାଇ ଦୃଷ୍ଟାନ୍ତ ସ୍ୱରୂପେ ଜଣେ ବ୍ୟକ୍ତିକୁ ଆଣି ଉପସ୍ଥାପିତ କରନ୍ତି, ଯେ କି ଦ୍ରାକ୍ଷାରସରେ ମତ। ଯେଉଁ ମନୁଷ୍ୟ ଦ୍ରାକ୍ଷାରସରେ ମତ ହୁଏ, ସେ ସେହି ଦ୍ରାକ୍ଷାରସ ଦ୍ୱାରା ହିଁ ପରିଚାଳିତ ହୁଏ, ସେହି ଦ୍ରାକ୍ଷାରସ ଦ୍ୱାରା ଅଧିକୃତ, ଆଉ ସେହି ଦ୍ରାକ୍ଷାରସ ତାହାକୁ ନିଜର ଆୟତ୍ତାଧୀନ କରେ ଓ ସେ ତାହାର ଅଧୀନରେ ନିୟନ୍ତ୍ରିତ ହୁଏ। ସେତେବେଳେ ଆପଣ ତାହାକୁ ମାତାଲ ବୋଲି କହନ୍ତି ବା ମଦୁଆ ବୋଲି କହନ୍ତି। ଠିକ୍ ସେହିପରି ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ହୁଅନ୍ତି, ସେମାନେ ଆତ୍ମାଙ୍କ ଦ୍ୱାରା ଅଧିକୃତ ହୁଅନ୍ତି ଓ ଆତ୍ମାଙ୍କର ଅଧୀନରେ ରହି ପରିଚାଳିତ ହୁଅନ୍ତି। ଏହା ଏକ ଭାବପ୍ରବଣତା ନୁହେଁ, ମାତ୍ର ଏହା ବାସ୍ତବରେ ପବିତ୍ର ଆତ୍ମାଙ୍କ ଶକ୍ତିର କାର୍ଯ୍ୟ, ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଶକ୍ତି ଦିଏ ଓ ଈଶ୍ୱରଙ୍କ ନିମନ୍ତେ କିଛି ସାଧନ କରିବା ନିମନ୍ତେ ସାହାଯ୍ୟ କରେ, ପ୍ରେରଣା ଯୋଗାଏ, ଶକ୍ତି ଯୋଗାଏ। ତେବେ ଖ୍ରୀଷ୍ଟ ବିଶ୍ୱାସୀର ଆଚରଣ ଓ ତାହାର ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ବିଷୟ ମଧ୍ୟରେ ଏକ ଘନିଷ୍ଠ ସାମଞ୍ଜସ୍ୟତା ରହିଅଛି। ଖ୍ରୀଷ୍ଟ ବିଶ୍ୱାସୀ ସାବଧାନତାର ସହିତ ଚାଲିବାକୁ ଅଛି ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଅଛି। ଏହି ପୂର୍ଣ୍ଣତା ବଳ ପାଇବା ନିମନ୍ତେ ଓ କାର୍ଯ୍ୟ କରିବା ନିମନ୍ତେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନର ଏକ ଅବିରତ ନୂତନୀକରଣ, ଯାହାକି ଏଠାରେ ବର୍ତ୍ତମାନ କାଳରେ ପ୍ରକାଶ କରାଯାଇଅଛି। ଜଣେ ପବିତ୍ର ଆତ୍ମାରେ ପୂର୍ଣ୍ଣତା ପ୍ରାପ୍ତ ବ୍ୟକ୍ତି କେବଳ ବୁଦ୍ଧିର ସହିତ ଆଚରଣ କରେ ନାହିଁ, ମାତ୍ର ତାହାର ଖ୍ରୀଷ୍ଟୀୟ କାର୍ଯ୍ୟକଳାପ ପବିତ୍ର ଆତ୍ମାଙ୍କ ଫଳ ଦ୍ୱାରା ସୁସ୍ପଷ୍ଟ ହୋଇଯାଏ। ଗାଲାତୀୟ 5:22-23 ପଦରେ ଦେଖନ୍ତୁ, ସେଠାରେ ଲେଖା ଅଛି, କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ, ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଆତ୍ମାରେ ବାପ୍ତିଜିତ ହେବା ନିମନ୍ତେ ଆଦେଶପ୍ରାପ୍ତ ହୋଇନାହିଁ, ମାତ୍ର ଆମମାନଙ୍କୁ କୁହାଯାଇଅଛି ଯେ ଆମେମାନେ ପବିତ୍ର ଆତ୍ମାରେ ଏକ ଶରୀରରେ ବାପ୍ତିଜିତ ହୋଇଅଛୁ। 1 କରିନ୍ଥିୟ 12:13 ଲେଖା ଅଛି, ଯେଣୁ ଆମେମାନେ ଜିଉଦୀ ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ତେବେ ଏଥିନିମନ୍ତେ ଆମମାନଙ୍କୁ କ'ଣ କିଛି ଉଦ୍ୟମ କରିବାକୁ ପଡ଼େ? ନୁହେଁ, ଏଥିନିମନ୍ତେ ଆମକୁ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହୁଏ। ପବିତ୍ର ଆତ୍ମା ଆମମାନଙ୍କ ଅନ୍ତରରେ କାର୍ଯ୍ୟସାଧନ କରନ୍ତି ଓ ସେ ଆମମାନଙ୍କ ହୃଦୟକୁ ଅଧିକାର କରନ୍ତି। ସେହି ପବିତ୍ର ଆତ୍ମା ଆମମାନଙ୍କୁ ମୁଦ୍ରାଙ୍କିତ କରନ୍ତି ଓ ପବିତ୍ର ଆତ୍ମା ଆମମାନଙ୍କୁ ବାପ୍ତିସ୍ମ ଦେଇ ବିଶ୍ୱାସୀ ମଣ୍ଡଳୀର ଅଂଶୀ କରାନ୍ତି। କିନ୍ତୁ ସେ ଯାହୁନା କାହିଁକି ଖ୍ରୀଷ୍ଟଙ୍କର ସେବା କରିବା ନିମନ୍ତେ ଖ୍ରୀଷ୍ଟ ବିଶ୍ୱାସୀକୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ଆବଶ୍ୟକ। ଯୀଶୁଙ୍କର ଶିଷ୍ୟମାନେ ସେହି ପେଣ୍ଟିକଷ୍ଟ ଦିନ ଏକତ୍ରିତ ହୋଇଥିଲେ ଓ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ନିମନ୍ତେ ଜଗତ ମଧ୍ୟକୁ ବାହାରିଗଲେ। ସେମାନଙ୍କର ସେହି ଅନୁଭୂତି ଥିଲା ଯାହାକି ସେହିଦିନ ସେମାନଙ୍କୁ ସାକ୍ଷୀ ହେବା ନିମନ୍ତେ ସମର୍ଥ କରାଇଥିଲା। ପ୍ରିୟ ବନ୍ଧୁ, ଆଜି ଆମେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ପ୍ରତିଦିନ ସେହି ଆତ୍ମାଙ୍କର ପୂର୍ଣ୍ଣତା ନିମନ୍ତେ ପ୍ରାର୍ଥନା କରିବା ଉଚିତ ଓ ତାହାଙ୍କ ଶକ୍ତିରେ ପରିଚାଳିତ ହେବା ଉଚିତ। ଆପଣ ହୁଏତ ଗତକାଲି କିମ୍ବା ଗତ ସପ୍ତାହରେ ଆତ୍ମାରେ ପୂର୍ଣ୍ଣ ହୋଇପାରିଥାନ୍ତି, ମାତ୍ର ତାହା ଆଜି ଆପଣଙ୍କ ନିମନ୍ତେ ଯଥେଷ୍ଟ ହୋଇନପାରେ, କାରଣ ଆଜି ଆପଣଙ୍କୁ ଆତ୍ମିକ ଜୀବନରେ ଆଉ କେତେକ ନୂତନ ଅନୁଭୂତି ମଧ୍ୟ ଦେଇ ଜୀବନଯାପନ କରିବାକୁ ପଡ଼ିପାରେ, କିମ୍ବା ଆପଣଙ୍କୁ ଆତ୍ମିକ ଯୁଦ୍ଧରେ ଅଧିକ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁକରି ଆପଣଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ପବିତ୍ର ଆତ୍ମାଙ୍କର ଚାଳନାରେ ପରିଚାଳିତ ହେବାକୁ ପଡ଼ିପାରେ, ଆଉ ଏଥିନିମନ୍ତେ ଆତ୍ମାଙ୍କର ପୂର୍ଣ୍ଣତା ଆବଶ୍ୟକ। ବର୍ତ୍ତମାନ ଆତ୍ମାରେ ପୂର୍ଣ୍ଣ ହେବାର ପ୍ରମାଣ କ'ଣ? ଏହା ହେଉଛି ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦେବା ଓ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କରିବା, କାରଣ ଏହି ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତା ଆମମାନଙ୍କ ଜୀବନରେ ବାସ୍ତବ ଆନନ୍ଦ ଭରିଦିଏ, ଯେଉଁ ଆନନ୍ଦକି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ପରସ୍କର ମଧ୍ୟରେ ଆନନ୍ଦ ଓ ଶାନ୍ତି ତଥା ମୈତ୍ରୀ ରକ୍ଷା କରିବା ନିମନ୍ତେ ଓ ପରସ୍କରକୁ ଉତ୍ସାହିତ କରିବା ନିମନ୍ତେ ସହାୟକ ହୋଇଥାଏ। ଆଉ ଏହି ଆନନ୍ଦର ପୂର୍ଣ୍ଣତା ଆମମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତା ମଧ୍ୟ ଦେଇ ସାଧିତ ହେବାକୁ ଅଛି। ଆଜି ଆମମାନଙ୍କ ମଣ୍ଡଳୀ ମଧ୍ୟରେ ପ୍ରଭୁର ଆନନ୍ଦ ରହିବା ଉଚିତ। ଆଜି ଆମମାନଙ୍କର ଖ୍ରୀଷ୍ଟୀୟ ସହଭାଗିତାରେ ସେହି ଆନନ୍ଦ ରହିବା ଉଚିତ, ସେହି ଏକତା ଓ ମିଳନର ଭାବ ରହିବା ଉଚିତ। ଆଉ ଏହି ପ୍ରକାର ଆନନ୍ଦ କେବଳ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ଦ୍ୱାରା ସଫଳ ହୋଇଥାଏ। ଆଜି ମଣ୍ଡଳୀ ମଧ୍ୟରେ ଏହି ପ୍ରକାର ଆନନ୍ଦ ପରିଲକ୍ଷିତ ହୁଏ ନାହିଁ, ଯେହେତୁ ଆତ୍ମାଙ୍କର ପୂର୍ଣ୍ଣତା ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ନାହିଁ। କିନ୍ତୁ ଆମେ ସେହି ଆନନ୍ଦ ଓ ଶାନ୍ତି ଫେରି ପାଇବା ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ, ଯେପରି ପ୍ରଭୁ ତାଙ୍କର ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତା ଆମମାନଙ୍କ ଜୀବନରେ ପ୍ରଦାନ କରନ୍ତି। ଯୋହନ ତାଙ୍କର ସୁସମାଚାରରେ ପ୍ରକାଶ କରି କହନ୍ତି ଯେ ସେ ଗୋଟିଏ କାରଣ ନେଇ ତାଙ୍କର ପତ୍ର ଲେଖନ୍ତି, ଆଉ ତାହା ହେଉଛି ତୁମମାନଙ୍କର ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଯାହାକି ଯୋହନ 15:11 ଲେଖା ଅଛି। ଏହି ଆନନ୍ଦର ପୂର୍ଣ୍ଣତା ଆମମାନଙ୍କର ପିତା ଈଶ୍ୱର ଓ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସହଭାଗିତା ମଧ୍ୟ ଦେଇ ହେବା ଉଚିତ। ପ୍ରଥମ ଯୋହନ 1:3-4 ମଧ୍ୟରେ ଲେଖା ଅଛି, ଯାହା ଆମ୍ଭେମାନେ ଦେଖିଅଛୁ ଶୁଣିଅଛୁ ତାହା ତୁମମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମମାନଙ୍କର ମଧ୍ୟ ଆମମାନଙ୍କ ସହିତ ସହଭାଗିତା ହୋଇପାରେ, ଆଉ ଆମମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହିତ ଅଛି। ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ। ତେଣୁକରି ପ୍ରଭୁରେ ଆମମାନଙ୍କର ଆନନ୍ଦ ପ୍ରକାଶିତ ହେବା ଉଚିତ, ଆଉ ସେହି ପ୍ରକାର ଆନନ୍ଦ ପବିତ୍ର ଆତ୍ମାଙ୍କର ପରିପୂର୍ଣ୍ଣତା ମଧ୍ୟ ଦେଇ ଆସିଥାଏ। ଏହାପରେ 5:20 ଲେଖା ଅଛି, ସର୍ବଦା ସର୍ବବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାର ଆଉ ଏକ ସ୍ୱଭାବ ହେଉଛି ଧନ୍ୟବାଦର ଜୀବନ। ଆଜି ଆମମାନଙ୍କ ଜୀବନରେ ଏହିପରି ଧନ୍ୟବାଦ ଦେବାର ସ୍ୱଭାବ ରହିବା ଆବଶ୍ୟକ, ମାତ୍ର ଏହା କେବଳ ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତାରୁ ହିଁ ସମ୍ଭବ ହୋଇଥାଏ। ଗୀତ ସଂହିତା ପୁସ୍ତକରେ ଆମେ ଏହି ଧନ୍ୟବାଦ ଦେବା ବିଷୟ ନେଇ ଅନେକ କିଛି ଆଲୋଚନା କରିଅଛୁ। ଏହି ଧନ୍ୟବାଦ କେବଳ ସୁଖରେ ଓ ଭୋଗବିଳାସରେ ଆମମାନଙ୍କ ହୃଦୟରୁ ବାହାରିବା ଉଚିତ ନୁହେଁ, ମାତ୍ର ସର୍ବାବସ୍ଥାରେ ସର୍ବବିଷୟ ନିମନ୍ତେ ଆମେ ପ୍ରଭୁଙ୍କର ଧନ୍ୟବାଦ କରିବା ଉଚିତ। ସୁଖରେ ହେଉ ବା ଦୁଃଖରେ ହେଉ, ସମୟରେ ହେଉ ବା ଅସମୟରେ ହେଉ, ବିପଦରେ ହେଉ ବା ଆପଦରେ ହେଉ, ଆମମାନେ ପ୍ରଭୁଙ୍କର ଧନ୍ୟବାଦ କରିବା ଉଚିତ। ଏହି ଧନ୍ୟବାଦ ଆମମାନଙ୍କର ହୃଦୟ ମଧ୍ୟରୁ ବାହାରିବା ଉଚିତ। ପ୍ରିୟ ବନ୍ଧୁ, ପ୍ରକୃତରେ ଯେତେବେଳେ ସେହି ପବିତ୍ର ଆତ୍ମା ଆପଣଙ୍କ ହୃଦୟକୁ ଅଧିକାର କରିନେବେ, ସେତେବେଳେ ଆପଣଙ୍କ ହୃଦୟ ମଧ୍ୟରୁ ସେହି ପ୍ରେମ, ଆନନ୍ଦ ଓ ଧନ୍ୟବାଦ ଉଛୁଳି ଉଠିବ, ଯାହାକି ଆପଣ ସେହିସବୁକୁ ଅଟକାଇ ରଖିପାରିବେ ନାହିଁ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମମାନଙ୍କୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଅଛି, ପବିତ୍ର ଆତ୍ମାରେ ନୂତନୀକୃତ ହେବାକୁ ଅଛି, ପବିତ୍ର ଆତ୍ମାରେ ବାପ୍ତିଜିତ ହେବାକୁ ଅଛି, ପବିତ୍ର ଆତ୍ମାରେ ମୁଦ୍ରାଙ୍କିତ ହେବାକୁ ଅଛି ଓ ପବିତ୍ର ଆତ୍ମା ତାହାର ଅନ୍ତରରେ ବାସ କରିବାକୁ ଅଛି। ଏହି ସମସ୍ତ ପବିତ୍ର ଆତ୍ମାଙ୍କର କାର୍ଯ୍ୟ କେତେବେଳେ ଆମମାନଙ୍କ ଜୀବନରେ ସାଧିତ ହୁଏ? ଯେତେବେଳେ ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟ ମଧ୍ୟରେ ଗ୍ରହଣ କରୁ। ଏହି ସମସ୍ତ ଆମମାନଙ୍କ ନିମନ୍ତେ ସାଧିତ ହୋଇଅଛି, ମାତ୍ର କେବଳ ଗୋଟିଏ ବିଷୟ ଆମମାନଙ୍କୁ କରିବାକୁ ହେବ, ଆଉ ତାହା ହେଉଛି ସେହି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ନିମନ୍ତେ ଆମମାନଙ୍କୁ ତାହାଙ୍କର ଆଦେଶକୁ ପାଳନ କରିବାକୁ ହେବ, ଯାହାକି 18 ପଦରେ ଲେଖା ଅଛି। ଦେଖନ୍ତୁ, ଏ 18 ପଦରେ ଏହିପରି ଲେଖା ଅଛି, ଆଉ ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ। ତେଣୁକରି ଆମମାନେ ଆତ୍ମାରେ ପୂର୍ଣ୍ଣ ହେବାକୁ ଅଛି। ପ୍ରିୟ ବନ୍ଧୁ, ଆପଣଙ୍କୁ କହି ବୁଲିବାକୁ ହେବ ନାହିଁ ଯେ ଆପଣ ସେମାନଙ୍କୁ ପ୍ରେମ କରନ୍ତି ବୋଲି, କିମ୍ବା ସେମାନଙ୍କୁ ଦେଖାଇବାକୁ ପଡ଼ିବ ନାହିଁ ଯେ ଆପଣ ସେମାନଙ୍କୁ ପ୍ରେମ କରନ୍ତି ବୋଲି। ଆତ୍ମାରେ ପୂର୍ଣ୍ଣ ହୁଅନ୍ତୁ, ତାହେଲେ ଆପଣଙ୍କ ଜୀବନରେ ପ୍ରେମ, ଆନନ୍ଦ ଓ ଧନ୍ୟବାଦର ବିଷୟ ପରିଲକ୍ଷିତ ହେବ। ଆପଣଙ୍କର ଓ ମୋର ମଧ୍ୟରେ ସେପରି କିଛି ନାହିଁ ଯାହାକି ମୂଲ୍ୟବାନ ବିଷୟ। ଆମକୁ ତାହାଙ୍କ ନିକଟକୁ ଯିବା ଆବଶ୍ୟକ ଓ ତାହାଙ୍କୁ କହିବା ଆବଶ୍ୟକ ଯେ ଆମେମାନେ କିଛି ନୁହୁଁ, ନିଶ୍ୱ ଓ ଅସହାୟ, ଆଉ ଆମମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ନିମନ୍ତେ ଆବଶ୍ୟକ କରୁ, ତାହେଲେ ଆମେମାନେ ତାହାଙ୍କ ନିମନ୍ତେ ବଞ୍ଚିପାରିବା। ଆମ୍ଭେମାନେ ଜାଣି ରଖିବା ଆବଶ୍ୟକ ଯେ ଆମେ ନିଜେ କିଛି କରିପାରିବା ନାହିଁ, ମାତ୍ର ସେ ଆମମାନଙ୍କ ମଧ୍ୟ ଦେଇ ଏହା ସାଧନ କରିପାରିବେ। ଏହାକୁ ମୁଁ ପୁନରାବୃତ୍ତି କରିବାକୁ ଚାହେଁ, କାରଣ ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମ୍ଭମାନଙ୍କୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ କୁହାଯାଏ। ଏହା ହେଉଛି ଏକମାତ୍ର ଆଦେଶ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ପବିତ୍ର ଆତ୍ମାଙ୍କ ସମ୍ବନ୍ଧରେ। ପବିତ୍ର ଆତ୍ମାଙ୍କର ଅନ୍ୟାନ୍ୟ କାର୍ଯ୍ୟସବୁ ଆମମାନଙ୍କ ଜୀବନରେ ସାଧିତ ହୋଇଅଛି ଯେତେବେଳେ ଆମମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଆତ୍ମାଙ୍କ ଦ୍ୱାରା ପୁନର୍ଜନ୍ମ ପ୍ରାପ୍ତ ହୋଇଅଛନ୍ତି, ଯେଉଁ ଏକ ପର୍ବର 12 ପଦରେ ଲେଖା ଅଛି। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଧିକୃତ ହୁଅନ୍ତି। ରୋମିଓ 8 ପର୍ବର 9 ପଦରେ ଲେଖା ଅଛି, ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇନଥାଏ ତେବେ ସେ ତାହାଙ୍କର ନୁହେଁ। ସେହିପରି ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଥାଏ। ଏଫିସିଓ 1 ପର୍ବର 13 ପଦରେ ଲେଖା ଅଛି, ତୁମେମାନେ ତାହାଙ୍କଠାରେ ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହୋଇଅଛି, ଯାହାକି ପ୍ରଥମ କରନ୍ଥୀୟ 12 ପର୍ବର 13 ପଦରେ ଲେଖା ଅଛି। ଜଣୁ ଆମ୍ଭେମାନେ ସମସ୍ତେ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ। ପବିତ୍ର ଆତ୍ମାଙ୍କର ଏହି ଚାରୋଟି ଯାକ ସେବା କାର୍ଯ୍ୟ ସେହି ମୁହୂର୍ତ୍ତରେ ଘଟେ ଯେଉଁ ମୁହୂର୍ତ୍ତରେ ବିଶ୍ୱାସୀ ତାହାର ବିଶ୍ୱାସ ଖ୍ରୀଷ୍ଟଙ୍କଠାରେ ସ୍ଥାପନ କରେ। ଏହି ସମସ୍ତ କିଛି ଆମମାନଙ୍କ ନିମନ୍ତେ ସାଧିତ ହୋଇଅଛି। କେବଳ ଗୋଟିଏ ବିଷୟ ଯାହାକି ଆମମାନଙ୍କ ଉପରେ ଛାଡ଼ି ଦିଆଯାଇଅଛି, ଆଉ ତାହା ହେଉଛି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ନିମନ୍ତେ ତାହାଙ୍କର ଆଦେଶକୁ ପାଳନ କରିବାକୁ ଅଛି, ଯାହାକି ଏଫିସିଓ 5 ପର୍ବର 18 ପଦରେ ଲେଖା ଅଛି। ପ୍ରିୟ ବନ୍ଧୁ, ଆସନ୍ତୁ ସେହି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ନିମନ୍ତେ ଆମେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା, ଯେପରି ସେ ଆମମାନଙ୍କୁ ଆତ୍ମାରେ ପୂର୍ଣ୍ଣ କରାନ୍ତି। କାରଣ ଏହି ଆତ୍ମାରେ ପୂର୍ଣ୍ଣତା ପ୍ରାପ୍ତ ହେବା ହେଉଛି କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମ୍ଭବ। ତେଣୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ସେହି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଏ ଆମମାନେ ପ୍ରଭୁଙ୍କ ନିମନ୍ତେ ମହତ୍ ବିଷୟମାନ ସାଧନ କରିପାରିବା। ପ୍ରିୟ ବନ୍ଧୁ, ଏହି ଜଗତରେ ଖ୍ରୀଷ୍ଟୀୟ ଆଚରଣ କରିବା ଏତେ ସହଜ ବିଷୟ ନୁହେଁ। ତେଣୁ ଯେତେବେଳେ ଆମମାନେ ଖ୍ରୀଷ୍ଟୀୟ ଆଚରଣ ବିଷୟରେ ଆଲୋଚନା କରୁ, ଏହି ଖ୍ରୀଷ୍ଟୀୟ ଆଚରଣ କେବଳ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ଦ୍ୱାରା ଆମମାନଙ୍କ ଜୀବନ ମଧ୍ୟ ଦେଇ ତାହା ସାଧିତ ହୋଇପାରିବ। ତେଣୁ ଆସୁ ସଦାସର୍ବଦା ସେହି ଆତ୍ମାଙ୍କର ଅଧୀନରେ ରହି ପରିଚାଳିତ ହେବା ନିମନ୍ତେ ଚେଷ୍ଟା କରୁ ଏବଂ ଆମମାନଙ୍କର ଜୀବନ ଆମମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଆମମାନେ ଜଗତ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରକାଶ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লেখি রাখন্তু odia.ttb@radio882.com। তেবে আজি পাই এইখানে রাখুছু। নমস্কার।